প্রিয় বন্ধু, প্রভু যীশুঙ্ক নামে আপনার অভিনন্দন জনাও। হৃদয়ের শান্তি ও আনন্দ নিমন্তে আসন্তু পরমেশ্বরঙ্ক জীবন্ত ও সত্য বাক্য উপরে আধারিত সন্দেশ শুনন্তু।
যিশু প্রেমে ফুল এ যত যিশু পদে ঘেন মন যিশু প্রেমে ফুল এ যত
প্রভু যীশু খ্রিস্টঙ্ক মধুর নামরে ঈশ্বরঙ্ক সম্পর্কীয় আলোচনার সপ্তম অধিবেশনকু আপন মানুষ স্বাগত জনাওছি। আমি ভালোভাবে জানু যে মনুষ্যর কাগজ কলম কেতেক শব্দ সাহায্যে ঈশ্বরঙ্ক সংজ্ঞা বর্ণনা করে পারিব না, এবং মনুষ্যর সীমিত মন মধ্যে ঈশ্বরত্বর নিগুড় তত্ত্ব বর্ণনা করা অক্ষম। ঈশ্বরত্বর নিগুড় তত্ত্ব বর্ণনা করা শাস্ত্র প্রয়াস করে না, মাত্র শাস্ত্র সরলভাবে এহা ঘোষণা করে। মোর উদ্দেশ্য এই যেপরি সেমানঙ্ক হৃদয় উৎসাহিত হুয়ে, পুনি সেমানে জ্ঞানর পূর্ণ নিশ্চয়তা রূপ সমস্ত ধন প্রাপ্ত হওয়া নিমন্তে, অর্থাৎ ঈশ্বরঙ্ক নিগুড় তত্ত্ব যে খ্রিস্ট, তাহাঙ্কু জানিবা নিমন্তে পরস্পর প্রেমরে সংযুক্ত হুয়ন্তি। বিভিন্ন পরিভাষা ব্যবহার যোগু তৃত্ব পরমেশ্বরঙ্ক বিষয়রে বুঝিবা কষ্টকর হয়েছি। আমি আজি তৃত্ব পরমেশ্বরঙ্ক বিষয়রে সংক্ষেপরে আলোচনা করিবা। মনুষ্য তৃত্ব পরমেশ্বরঙ্ক বিষয়রে শাস্ত্ররে প্রকাশিত বিষয় ব্যতীত ଅଧିକ କିଛି ଜାଣିପାରିବ ନାହିଁ। ଯଦି ଈଶ୍ୱର ନିଜକୁ ମନୁଷ୍ୟ ନିକଟରେ ପ୍ରକାଶ ନ କରନ୍ତି, ତେବେ ମନୁଷ୍ୟ ଈଶ୍ୱରଙ୍କୁ ନିଜେ ଆବିଷ୍କାର କରିବା ଅସମ୍ଭବ। ଏହି ପ୍ରକାଶ ଈଶ୍ୱର ତାଙ୍କ ବାଇବେଲ, ପ୍ରକୃତି ଓ ବ୍ୟକ୍ତିତ୍ୱ ଦ୍ୱାରା କରିଅଛନ୍ତି। ମନୁଷ୍ୟ ଏହି ପ୍ରକାଶ ଗ୍ରହଣ ନ କଲେ ସେ ମନୁଷ୍ୟର ଯୁକ୍ତି ରୂପ ଅନ୍ଧକାରରେ ଝୁଣ୍ଟି ପଡ଼ିବ। ଈଶ୍ୱର ନିଜ ବିଷୟରେ କ'ଣ ପ୍ରକାଶ କରିଛନ୍ତି ତାହା ଜାଣିବା ପାଇଁ ଆମକୁ ଶାସ୍ତ୍ରକୁ ଫେରିବା ପାଇଁ ହେବ, ଏବଂ ଏହି କଥା ହୃଦୟରେ ରଖିବାକୁ ହେବ ଯେ ଗୁପ୍ତ ବିଷୟ ସବୁ ସଦାପ୍ରଭୁ ଆମ୍ଭମାନଙ୍କ, ପରମେଶ୍ୱରଙ୍କ ଅଧିକାର। ମାତ୍ର ଆମ୍ଭେମାନେ ଯେପରି ଏହି ବ୍ୟବସ୍ଥାର ସବୁ ବଚନ ପାଳନ କରିବା, ଏଥିପାଇଁ ପ୍ରକାଶିତ ବିଷୟ ସବୁ ଯୁଗାନୁକ୍ରମେ ଆମ୍ଭମାନଙ୍କର ଓ ଆମ୍ଭମାନଙ୍କ ସନ୍ତାନଗଣର ଅଧିକାର। ତେଣୁ ତ୍ରିତ୍ୱ ପରମେଶ୍ୱରଙ୍କୁ ଏହି ପ୍ରକାଶିତ ବିଷୟରୁ ହିଁ ଆମେ ବୁଝିବା। ନୂତନ ନିୟମରେ ଈଶ୍ୱର ଶବ୍ଦ ସହ ସମ୍ପର୍କିତ ଈଶ୍ୱରୋକ୍ତ ଶବ୍ଦ ବ୍ୟବହାର କରାଯାଇଛି। କଲସିୟ ତାର 2:9 ଲେଖାଯାଏ, କାରଣ ଖ୍ରୀଷ୍ଟଙ୍କଠାରେ ସମ୍ପୂର୍ଣ୍ଣ ଈଶ୍ୱରତ୍ୱ ଦେହବନ୍ତ ହୋଇ ବାସ କରେ। ବାଇବେଲ ପ୍ରକାଶ କରେ ଯେ ଅନନ୍ତକାଳୀନ ଈଶ୍ୱରତ୍ୱରେ 3 ଅଛନ୍ତି, ସେମାନେ ହେଉଛନ୍ତି ପିତା, ପୁତ୍ର ଓ ପବିତ୍ର ଆତ୍ମା। ଅର୍ଥାତ୍ 3 ଈଶ୍ୱର ନୁହନ୍ତି, ମାତ୍ର 3 ଓ 1 ଅଟନ୍ତି। ସେମାନେ ଅନାଦି ଅନନ୍ତ ସ୍ୱଭାବ, ଶକ୍ତି ଓ ଗୁଣ ଗୌରବରେ ସେମାନେ ସମାନ ଅଟନ୍ତି। ଅନନ୍ତକାଳୀନ ଈଶ୍ୱର ଏକ ଈଶ୍ୱର ଭାବେ ନିଜକୁ ପ୍ରକାଶ କରିଛନ୍ତି। ଏକ ଈଶ୍ୱର 3 ଅର୍ଥାତ୍ ପିତା, ପୁତ୍ର ଓ ପବିତ୍ରାତ୍ମାଙ୍କ ମଧ୍ୟରେ ବାସ କରନ୍ତି। ପରସ୍ପରକୁ ଅନ୍ୟଠାରୁ ନିର୍ଦ୍ଦିଷ୍ଟ ଭାବେ ଚିହ୍ନଟ କରିହେବ, ମାତ୍ର ମୌଳିକତାରେ ସେମାନେ ଅବିଭକ୍ତ। ଅନ୍ୟ ଭାବେ କହିବାକୁ ଗଲେ ଈଶ୍ୱର ଏକ ଅବିଭକ୍ତ ଓ ଅବିଭାଜିତ ବ୍ୟକ୍ତିତ୍ୱ, ମାତ୍ର ଏକ ସତ୍ୟ ଈଶ୍ୱରଙ୍କଠାରେ 3 ଅନନ୍ତକାଳୀନ ପାର୍ଥକ୍ୟ ବା ବୈଶିଷ୍ଟ୍ୟ ଅଛି। ଅର୍ଥାତ୍ ପିତା, ପୁତ୍ର ଓ ପବିତ୍ରାତ୍ମାଙ୍କର ବୈଶିଷ୍ଟ୍ୟ ରହିଛି। ବାଇବେଲ ସାଧାରଣତଃ ଈଶ୍ୱରଙ୍କୁ ବ୍ୟକ୍ତି ଭାବରେ ପ୍ରକାଶ ନ କରି ବ୍ୟକ୍ତିତ୍ୱରେ ପ୍ରକାଶ କରେ, ଓ ସେହି ବ୍ୟକ୍ତିତ୍ୱ ହେଉଛନ୍ତି ପିତା, ପୁତ୍ର ଓ ପବିତ୍ର ଆତ୍ମା। ତେଣୁ ଆମେ ଯେତେବେଳେ ଅନନ୍ତକାଳୀନ ଈଶ୍ୱରତ୍ୱରେ ବ୍ୟକ୍ତିଗଣ ବୋଲି କହୁ, ଏହା ମନୁଷ୍ୟର ବ୍ୟକ୍ତିବିଶେଷ ପାଇଁ ଯେପରି ବ୍ୟବହୃତ ହୁଏ ସେପରି ଏଠାରେ ହୁଏ ନାହିଁ। ଶାସ୍ତ୍ର ସ୍ପଷ୍ଟ ଭାବେ ପ୍ରକାଶ କରେ ଯେ ପିତା, ପୁତ୍ର ଓ ପବିତ୍ରାତ୍ମା ପ୍ରତ୍ୟେକଙ୍କ ଚରିତ୍ର, ଗୁଣ ଓ ବ୍ୟକ୍ତିତ୍ୱ ଅଛି। ତ୍ରିତ୍ୱ ଶବ୍ଦ ଟାର୍ଟୁଲିଆନ୍ ନାମକ ଆଦ୍ୟମଣ୍ଡଳୀର ଏକ ସେବକଙ୍କ ଦ୍ୱାରା ପ୍ରଚଳିତ ହେବାକୁ ଆରମ୍ଭ କରିଥିଲା। ବାଇବେଲରେ ଏହି ଶବ୍ଦ ମିଳେ ନାହିଁ। ଏହାର ସରଳ ଅର୍ଥ ହେଲା 1:3। ଅବଶ୍ୟ ବାଇବେଲରେ 3 ଓ 1 ବ୍ୟବହୃତ ହୋଇଛି, ଏବଂ ଏହି ଶବ୍ଦଗୁଡ଼ିକ ବିବେଚନା କଲେ ଜଣାଯାଏ ଯେ ବାଇବେଲର ପରମେଶ୍ୱର ସ୍ୱଭାବ ଓ ବ୍ୟକ୍ତିତ୍ୱ ହିସାବରେ ତ୍ରିତ୍ୱ ଅଟନ୍ତି। ଈଶ୍ୱର ଯେ 1 ଓ 3 ସେହି ସତ୍ୟକୁ ଆଲୋଚନା କରିବା, ଈଶ୍ୱର ଶାସ୍ତ୍ରରେ ସବୁବେଳେ 3:1 ଓ 1:3 ହିସାବରେ ପ୍ରକାଶିତ ହୋଇଛନ୍ତି। ଈଶ୍ୱର 1, ଈଶ୍ୱର 3, ଏହାର ଅର୍ଥ ନୁହେଁ 3 ଈଶ୍ୱର। ଆମେ ଏତିକି କହିବା, ଆମେ ଏକ ଈଶ୍ୱରଙ୍କଠାରେ ବିଶ୍ୱାସ କରୁ ଯିଏକି 3 ମାତ୍ର ଅବିଭାଜ୍ୟ ବ୍ୟକ୍ତିଙ୍କ, ଅର୍ଥାତ୍ ପିତା, ପୁତ୍ର ଓ ପବିତ୍ରାତ୍ମାଙ୍କଠାରେ ବାସ କରନ୍ତି। ବର୍ତ୍ତମାନ ଆମେ ଦେଖିବା ଏକ ଈଶ୍ୱର, ବାଇବେଲର ଈଶ୍ୱରଙ୍କୁ ଏକ ଈଶ୍ୱର ଭାବେ ପ୍ରକାଶିତ କରାଯାଇଛି। ଉଭୟ ପୁରାତନ ନିୟମ ଓ ନୂତନ ନିୟମ ଏକ ଈଶ୍ୱର ଅଛନ୍ତି ବୋଲି ଏହି ସତ୍ୟତାକୁ ପ୍ରତିପାଦନ କରନ୍ତି। ଉଭୟ ନିୟମ ଈଶ୍ୱରଙ୍କ ଐକ୍ୟତା ପ୍ରକାଶ କରେ। ପୁରାତନ ନିୟମର ଶାସ୍ତ୍ରାଂଶରେ ଏକ ଈଶ୍ୱରଙ୍କ ବିଷୟରେ ଏପରି ଲେଖାଯାଏ, ସଦାପ୍ରଭୁ ପରମେଶ୍ୱର ଅଟନ୍ତି, ତାହାଙ୍କ ଭିନ୍ନ ଆଉ କେହି ନାହିଁ। ଉର୍ଦ୍ଧସ୍ଥ ସ୍ୱର୍ଗରେ ଓ ଅଧସ୍ଥ ପୃଥିବୀରେ ସଦାପ୍ରଭୁ ହିଁ ପରମେଶ୍ୱର ଅଟନ୍ତି, ଅନ୍ୟ କେହି ନାହିଁ। ଆମ୍ଭ ସାକ୍ଷାତରେ ତୁମ୍ଭର ଆଉ କୌଣସି ଦେବତା ହେବ ନାହିଁ, ତୁମ୍ଭ ଛଡ଼ା ଆଉ ପରମେଶ୍ୱର କେହି ନାହିଁ, ତୁମ୍ଭେ ଏକମାତ୍ର ପରମେଶ୍ୱର ଅଟ। ଈଶ୍ୱର ନିଜେ କହିଲେ, ଆମ୍ଭ ଛଡ଼ା ଆଉ ପରମେଶ୍ୱର ନାହିଁ, ଆମ୍ଭେ ସଦାପ୍ରଭୁ ଆଉ ଦ୍ୱିତୀୟ କେହି ନାହିଁ। ପ୍ରତ୍ୟେକ ବାକ୍ୟ ସ୍ପଷ୍ଟ ଭାବେ ଦର୍ଶାଏ ଯେ କେବଳ ଜଣେ ଈଶ୍ୱର ଅଛନ୍ତି, ଆଉ ସେହି ଈଶ୍ୱର ଏକ, ଅର୍ଥାତ୍ ସେ ହିଁ ଏକମାତ୍ର ଓ ଏକମାତ୍ର ସତ୍ୟ ଈଶ୍ୱର। ଭ୍ରାନ୍ତ ଧର୍ମ ବହୁ ଈଶ୍ୱର ବିଶ୍ୱାସ କରେ, ମାତ୍ର ଇସ୍ରାଏଲର ଜାତୀୟ ବିଶ୍ୱାସ ହେଉଛି, ଯାହା ଦ୍ୱିତୀୟ ବିବରଣ 6:4 ଲେଖାଯାଏ, ହେ ଇସ୍ରାଏଲ ଶୁଣ, ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର ଏକମାତ୍ର ସଦାପ୍ରଭୁ ଅଟନ୍ତି। ନୂତନ ନିୟମର ଶାସ୍ତ୍ରାଂଶ ମଧ୍ୟ ନିର୍ଦ୍ଦିଷ୍ଟ ଭାବେ ଈଶ୍ୱର ଯେ ଏକ ତାହା ପ୍ରକାଶ କରେ। ଖ୍ରୀଷ୍ଟ ବିଶ୍ୱାସୀ ଇସ୍ରାଏଲୀୟମାନଙ୍କ ସତ୍ୟ ଈଶ୍ୱରଙ୍କୁ ଗ୍ରହଣ କରିଛନ୍ତି। ପ୍ରଭୁ ଆମ୍ଭମାନଙ୍କର ଈଶ୍ୱର ଏକମାତ୍ର ପ୍ରଭୁ ଅଟନ୍ତି। ଏକ ଈଶ୍ୱର ବିନା ଦ୍ୱିତୀୟ ନାହିଁ। ଈଶ୍ୱର ଏକ, ସମସ୍ତଙ୍କର ଏକ ଈଶ୍ୱର ଓ ପିତା, ତ୍ରିତ୍ୱ ଈଶ୍ୱର। ଶାସ୍ତ୍ର ଈଶ୍ୱର ଯେ ଏକ ସେ ବିଷୟରେ ଯେପରି ସ୍ପଷ୍ଟ ଭାବେ ଶିକ୍ଷା ଦିଏ, ସେହିପରି ମଧ୍ୟ ଶିକ୍ଷା ଦିଏ ତ୍ରିତ୍ୱ ପରମେଶ୍ୱରଙ୍କ ବିଷୟରେ। ବାଇବେଲ ତ୍ରି ଏକ ଈଶ୍ୱରଙ୍କ ବିଷୟରେ ଶିକ୍ଷା ଦିଏ, ଏକ ମଧ୍ୟରେ ତିନିର ଐକ୍ୟତା। ଜଣେ ଈଶ୍ୱର ତିନି ବ୍ୟକ୍ତିଙ୍କ ଦ୍ୱାରା ପ୍ରକାଶିତ ହେଲେ, ପରବର୍ତ୍ତୀ ଅଧିବେଶନରେ ଆମେ ଅଧିକ ସ୍ପଷ୍ଟ ଭାବେ ତ୍ରିତ୍ୱ ପରମେଶ୍ୱରଙ୍କ ବିଷୟରେ ଆଲୋଚନା କରିବା। ତ୍ରି ଏକ ପରମେଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ।
ଆଶା କରୁ ପ୍ରସ୍ତୁତ ସନ୍ଦେଶରୁ ଆପଣ ନିଶ୍ଚୟ ଉପକାର ପାଇଛନ୍ତି। ଅଧିକ ଜାଣିବା ପାଇଁ ଆପଣ ଆମର ୱେବସାଇଟ୍ www.gbetministries.org ଲଗ୍ଇନ୍ କରିପାରିବେ। ପରମେଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଆମେନ୍।